ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ମାନବତାର ବୃହତ୍ତର ମଙ୍ଗଳ ପାଇଁ ଯୋଗ ବିଶ୍ୱ ସାମୂହିକ ପ୍ରୟାସର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ 15,000 ଉର୍ଦ୍ଧ୍ୱ ଜନସାଧାରଣଙ୍କ ସାମୂହିକ ଯୋଗାଭ୍ୟାସ। ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗର ବାର୍ତ୍ତା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଭୁବନେଶ୍ୱରରେ ଆସନ୍ତା 25 ତାରିଖରୁ ଆରମ୍ଭ ହେବ 6ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ ଏବଂ ଏକାଦଶୀ ତିଥିରେ ଜ୍ୱରରୁ ଉପଶମ ପାଇଁ ଶ୍ରୀଜୀଉଙ୍କୁ ଲାଗି ହେବ 10 ମୂଳ। ମାନବତାର ବୃହତ୍ତର ମଙ୍ଗଳ ପାଇଁ ଯୋଗ ବିଶ୍ୱର ସାମୂହିକ ପ୍ରୟାସର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖପଟ୍ଟନମ୍ଠାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନରେ ସନ୍ତୁଳନ ରକ୍ଷା କରିବାରେ ଯୋଗ ବିଶେଷ ସହାୟକ ହୋଇଥାଏ। ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପାଇଁ ଯୋଗକୁ ଏକ ମାର୍ଗ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି। ଯୋଗ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, ଯାହା ସୀମା ପୃଷ୍ଠଭୂମି ବୟସ ଓ କ୍ଷମତାଠାରୁ ଉର୍ଦ୍ଧ୍ୱରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଆଜ ପୁରୀ ଦୁନିଆ କିଛି ନା କିଛି ତନାବ ସେ ଗୁଜର ରହି କିତନେ ହି କ୍ଷେତ୍ରୋ ମେ ଅଶାନ୍ତି ଔର ଅସ୍ଥିରତା ବଢ଼ ରହି ହୈ। ଐସେ ମେ ଯୋଗ ସେ ହମେ ଶାନ୍ତି କି ଦିଶା ମିଲତି ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ କେବଳ ଏକ ବ୍ୟକ୍ତିଗତ ଅଭ୍ୟାସ ହୋଇ ରହିବା ଉଚିତ ନୁହେଁ, ବରଂ ବିଶ୍ୱ ସହଭାଗିତାର ଏକ ମାଧ୍ୟମ ଭାବେ ବିକଶିତ ହେବା ଉଚିତ। ଯୋଗ ବିଶ୍ୱକୁ ସଂଘର୍ଷରୁ ସହଯୋଗ ଏବଂ ଚାପରୁ ସମାଧାନର ମାର୍ଗ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗ ବିଜ୍ଞାନ ଆଧୁନିକ ଗବେଷଣା ମାଧ୍ୟମରେ ବିଶ୍ୱସ୍ତରରେ ପ୍ରସାର କରିବାରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସାମୟିକ ଚିକିତ୍ସା ପଦ୍ଧତିରେ ଏହାର ବୈଜ୍ଞାନିକ ପ୍ରାସଙ୍ଗିକତା ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଏହି ଯୋଗ ଦିବସକୁ ମାନବତା ପାଇଁ ଯୋଗ 2.0ର ଶୁଭାରମ୍ଭ କରି ଆଭ୍ୟନ୍ତରୀଣ ଶାନ୍ତିକୁ ବିଶ୍ୱ ନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି।
ଯୋଗ ସିର୍ଫ ପର୍ସନାଲ ପ୍ରାକ୍ଟିସ ନା ରହେ ବଲକି ଗ୍ଲୋବାଲ ପାର୍ଟନରସିପ କା ମାଧ୍ୟମ ବନେ, ଯାହା ହର ଦେଶ ହର ସମାଜ ଯୋଗ କୋ ଜୀବନ ଶୈଳୀ ଓ ଲୋକ ନୀତି କା ହିସ୍ସା ବନାଏ, ଯାହା ହମ ମିଲକର ଏକ ଶାନ୍ତ ସନ୍ତୁଳିତ ଔର ସଷ୍ଟେନେବଲ ବିଶ୍ୱକୁ ଗତି ଦେ, ଯାହା ଯୋଗ ବିଶ୍ୱକୁ ଟକରାଉ ସେ ସହଯୋଗ ଔର ତନାବ ସେ ସମାଧାନ କି ଓର ଲେ ଯାଏ।
ଜାତୀୟ ଆୟୁଷ ମିଶନ ମାଧ୍ୟମରେ ଯୋଗ ଏବଂ ସୁସ୍ଥତାର ବାର୍ତ୍ତା ସାରା ଦେଶରେ ସକ୍ରିୟ ଭାବରେ ପ୍ରସାରିତ ହୋଇଛି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏହି ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଯୋଗ ଏବଂ ଯୋଗାନ୍ଧ୍ର ପୋର୍ଟାଲ ମାଧ୍ୟମରେ ଦେଶବ୍ୟାପୀ 10 ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକ୍ରମ ପଞ୍ଜିକୃତ ହୋଇଛି। ନୂଆଦିଲ୍ଲୀ ଏମ୍ସର ଗବେଷଣା ନିଷ୍କର୍ଷକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ହୃଦ୍ରୋଗ ଏବଂ ସ୍ନାୟୁଗତ ରୋଗର ଚିକିତ୍ସାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତାରେ ଯୋଗର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷ ଯୋଗ ଦିବସର ବାର୍ତ୍ତା ରହିଛି, ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ। ବିଶାଖପଟ୍ଟନମ୍ କାର୍ଯ୍ୟକ୍ରମରେ ପ୍ରାୟ 2,72,000 ଲୋକ ଅଂଶଗ୍ରହଣ କରିଥିଲେ। ସନ୍ତୁଳିତ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ ମାର୍ଗଦର୍ଶନ କରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ରାଜ୍ୟପାଳ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ କାର୍ଯ୍ୟକଳାପ ନୁହେଁ, ଏହା ଏକ ଜୀବନଶୈଳୀ ଯାହା ଅନ୍ତରରେ ଶାନ୍ତି ସ୍ଥିରତା ଏବଂ ଆତ୍ମସଚେତନତାକୁ ଜାଗ୍ରତ କରିଥାଏ। ପ୍ରାଚୀନ ଭାରତୀୟ ଜ୍ଞାନର ମୂଳ ଯୋଗ ଶରୀର ମନ ଏବଂ ଆତ୍ମାରେ ସମନ୍ୱୟ ଆଣିବା ସହ ପ୍ରକୃତି ସହିତ ଆମର ସମ୍ପର୍କ ସୁଦୃଢ଼ କରିଥାଏ ବୋଲି ଶ୍ରୀ କମ୍ବମ୍ପାଟି କହିଛନ୍ତି। ଯୋଗ ହେଉଛି ଶାରୀରିକ ବୌଦ୍ଧିକ ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଯୋଗ ବିଶ୍ୱ ମାନବ ସମାଜକୁ ଏକ ମହାର୍ଘ୍ୟ ଉପହାର। ଶରୀର ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ ଆଜି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଛି। ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଯୋଗ ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏନେଇ ସମସ୍ତ ସ୍କୁଲ କଲେଜ ଛାତ୍ରାବାସ ଏବଂ କ୍ରୀଡ଼ା କେନ୍ଦ୍ର ମାଧ୍ୟମରେ କର୍ମଶାଳାର ଆୟୋଜନ କରାଯାଉଛି। ଏକ ସୁସ୍ଥ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ଓଡ଼ିଶା ଗଠନ କରିବା ସରକାରଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ପ୍ରାୟ 15,000 ଉର୍ଦ୍ଧ୍ୱ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗର ବାର୍ତ୍ତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ଇନ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ବିଶ୍ୱକୁ ଭାରତବର୍ଷର ଶ୍ରେଷ୍ଠ ଅବଦାନ ଯୋଗ ପ୍ରାଣାୟାମ ବୋଲି କହିଛନ୍ତି। ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ କଟକସ୍ଥିତ ଆଇନସେବା ଭବନଠାରେ ଯୋଗ ଦିବସ ପାଳନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ସମେତ ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଓ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ଅଂଶଗ୍ରହଣ କରି ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଜୟପୁର ପୌର ପରିଷଦଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ତାରାପ୍ରସାଦ ବାହିନୀପତି ଅଂଶଗ୍ରହଣ କରିଥିଲେ। ଯାଜପୁର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଯୋଗ ସମାରୋହରେ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ଯୋଗକୁ ଜୀବନଚର୍ଯ୍ୟାର ଏକ ପ୍ରମୁଖ ଅଂଶ ବୋଲି କହିଥିଲେ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଏକ ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉତ୍କଳ ବାଳାଶ୍ରମଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡକ୍ଟର ଫଣିନ୍ଦମ ଦେଓ ଅଂଶଗ୍ରହଣ କରି ଜୀବନଚର୍ଯ୍ୟାରେ ଯୋଗକୁ ନିୟମିତ ଅଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ନବରଙ୍ଗପୁର ଷ୍ଟାଡିୟମରେ ଏନ୍ସିସି ବାଟାଲିୟନ୍ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ 250 ଜଣ ଏନ୍ସିସି କ୍ୟାଡେଟ୍ ଓ କର୍ମଚାରୀ ଯୋଗାଭ୍ୟାସ କରିଥିଲେ। ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ପାଳାଖେମୁଣ୍ଡି ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ନୂତନ ବସ୍ଷ୍ଟାଣ୍ଡଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଡ୍ ପକ୍ଷରୁ ଶୂନ୍ୟ ଦୁର୍ଘଟଣା ଦିବସ ପଦକ୍ଷେପ ଅଧୀନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ସମସ୍ତ କ୍ରୁଡ୍ ଡିପୋ ଏବଂ କାର୍ଯ୍ୟକ୍ଷମ ଟର୍ମିନାଲରେ ଦୈନିକ କାଉନ୍ସେଲିଂ ଅଧିବେଶନ ସହ ସଡ଼କ ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ପୁରୀ ଶ୍ରୀମନ୍ଦିର ବଡ଼ଦେଉଳରେ ଅନବସର କ୍ରମରେ ଆଜି ଚତୁର୍ଥ ମୂର୍ତ୍ତିଙ୍କୁ ଦଶମୂଳ ଲାଗୁ ହେବ। ଶୁଣନ୍ତୁ ଏକ ରିପୋର୍ଟ।
ଜ୍ୱରରେ ପୀଡ଼ିତ ଦାରୁବ୍ରହ୍ମଙ୍କଠାରେ ଦଶମୂଳ ମୋଦକ ଲାଗିହେଲେ ସୁସ୍ଥ ହୋଇଥାନ୍ତି ବୋଲି ଶାସ୍ତ୍ରରେ ଲେଖା ଅଛି। ଆଜି ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କର ଖଳିଲାଗି ନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ଅନବସର ନୀତି କରାଯାଇ ମହାପ୍ରଭୁଙ୍କୁ ଖଳିଲାଗି କରାଯିବ। ଦୈତାପତି ସେବକମାନେ ଏହି ଗୁପ୍ତ ନୀତି କରିଥାନ୍ତି। ଅନ୍ୟପକ୍ଷରେ ଶ୍ରୀବିଗ୍ରହମାନଙ୍କୁ ଆଜିଠାରୁ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବ। ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ରାଜ୍ୟପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ଭାରତୀୟ ସେନାରେ 2025-26 ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ଜୁନ୍ ମାସ 30 ତାରିଖରୁ ଜୁଲାଇ ମାସ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର 18 ସହରର 22 କେନ୍ଦ୍ରରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ଼ ଯାଞ୍ଚ ଏବଂ ଡାଉନ୍ଲୋଡ୍ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷା ସମ୍ପର୍କିତ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ ୱେବ୍ସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱବିଦିତ କରାଇବା ପାଇଁ ଆସନ୍ତା 25 ତାରିଖ ବୁଧବାରଠାରୁ ଭୁବନେଶ୍ୱରରେ ଷଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସମ୍ମିଳନୀରେ 5 ପର୍ଯ୍ୟାୟ ରହିବ। ଏଥିରେ କେନ୍ଦ୍ରମନ୍ତ୍ରୀ ସାଂସଦ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବରିଷ୍ଠ ବ୍ୟକ୍ତିବିଶେଷମାନେ ଯୋଗଦେବେ। କେନ୍ଦ୍ରାପଡ଼ାରେ ଜିଲ୍ଲା ସମନ୍ୱୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡ଼ା ମହାକାଳପଡ଼ା ପାଟକୁରା ବିଧାୟକ ପ୍ରମୁଖ ଯୋଗଦେବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ମାନବତାର ବୃହତ୍ତର ମଙ୍ଗଳ ପାଇଁ ଯୋଗ ବିଶ୍ୱ ସାମୂହିକ ପ୍ରୟାସର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ 15,000 ଉର୍ଦ୍ଧ୍ୱ ଜନସାଧାରଣଙ୍କ ସାମୂହିକ ଯୋଗାଭ୍ୟାସ। ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗର ବାର୍ତ୍ତା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଭୁବନେଶ୍ୱରରେ ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ ଏବଂ ଏକାଦଶୀ ତିଥିରେ ଜ୍ୱରର ଉପଶମ ପାଇଁ ଶ୍ରୀଜୀଉଙ୍କୁ ଲାଗୁ ହେବ 10 ମୂଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।